ओम शांति। 28/5/2025 प्रातः मुरली मिठे बचे। वर्तमान ड्रामार चक्र शेष हेबाकु जाउछि। तुमको क्षीरखंड भली संपूर्ण निर्विकारी हुई नुआ दुनिया को आसिबाकु हेबो। सेठारे समस्ते क्षीरखंड, इठारे समस्ते लुण पाणी। प्रश्न, तुमे त्रिनेत्री संतान माने केउं ज्ञान को जानी त्रिकालदर्शी हेइ जाउछ। उत्तर, तुम मानू वर्तमान सारा विश्वर इतिहास भूगोल ज्ञान मिली। सत्य जुगर नहीं कलीजुगर शेष पर्यंत इतिहास भूगोल को तुम मैने जाच। तुमको ज्ञान तृतीय नेत्र मिली जे आत्मा गोटे शरीर छाड़ी अन्य एक शरीर धारण करुचे। सबु संस्कार आत्मारे ही रहुचे। वर्तमान बाबा कहते पाने नाम रूपर आकर्षण ठार दूरे रुह, निजकु अशरीर आत्मा मने कर। गीत, धीरज धर मनुआ। ओम शांति। कल्प कल्प पिलामानंकु कुहा जाउछि एवं पिलामाने जानिछन्ति। मन कहुछे जेते शीघ्र सत्ययुग आसीब सेते शीघ्र दुखरु मुक्ति मिलिजिबो। किंतु ड्रामा बहुत धीरे धीरे गति करुछे। बाबा धैर्य देउछन्ति जे बाकी अल्प दिन अछि। बड़ बड़ विद्वान पंडित मानंकर द्वारा मध्य बाणी शुणिबाकु मिलिब जे दुनिया बदली जीव। पोप को भली बड़ बड़ विद्वान लोक मध्य कहुछंती जे दुनिया बदलिबार अछि। अच्छा, पुणी शांति किपरि हेबो? एही समय रे सबु लुण पाणी अर्थात मत भेदरे अछंती। एबे आमे क्षीरखंड अर्थात एक मत हेउछु। सेपटरे अर्थात विदेशरे दिनकु दिन लुण पाणी अर्थात नकारात्मक होई चालिछे। परस्पर मध्यरे लड़ाई झगड़ा करी विनाश को प्राप्त करिबे सेथिपाई प्रस्तुति चालिछि। एही ड्रामार चक्र एबे पूर्ण हेउछि। पुराणा दुनिया शेष हेउछि, नुआ दुनियार स्थापना हेउछि। नुआ दुनियारु पुराणा, पुराणारु नुआ दुनिया पुणी हेबो। एहाकु दुनियार चक्र कुहा जाउछि, जहार पुणी पुनरावृत्ति हेउछि। एपरि नुहे लक्ष लक्ष वर्ष परे पुराणा दुनिया नुआ हेबो। तुमे पिलामाने भल भावरे जानिछ भक्ति संपूर्ण अलगा अटे। भक्तिर संजोग रावण साथीरे रहिछि, ज्ञानर संजोग राम साथीरे अछि। एही कथा तुमे एबे बुझि पारुछ। एबे बाबांकु डाकुछन्ति मध्य, हे पति तपावन आस, आसी नुआ दुनिया स्थापना कर। नुआ दुनिया रे निश्चिंत रूपे सुख मिलिथाए। एबे सबु पिला माने जानी गलेनी जे आमे आम घर को जीवा। एही नाटक शेष हेबाकु जाउछि। आमे पुनर्बार सत्य युग को जीवा, पुणी 84 जन्मर चक्र रे आसीबा। स्व निज आत्मा को सृष्टि चक्रर दर्शन होइथाय, अर्थात आत्मा को ज्ञानर तृतीय नेत्र मिलिथाय, तेणु ताकु त्रिनेत्री कुहा जाए। एबे तुमे माने त्रिनेत्री अट एवं आउ सबु मनुष्यंकर केवल यही स्थूल चक्षु अछि, ज्ञानर नेत्र कहार नाही। त्रिनेत्री हेले तेबे जाय त्रिकालदर्शी होई पारिबो, काहेकि ना आत्मा को ज्ञान मिलिथाए। आत्मा ही गोटे शरीर छाड़ी आउ एक शरीर नहीं थाए। संस्कार आत्मारे रही थाए। आत्मा अविनाशी अटे। एबे बाबा कहुछंती नाम रूपरु दूरे रुह, निजको अशरीर आत्मा भाव, देह भाव नाही। एहा मध्य जानुछ जे आमे अधा कल्परु परमात्मा को मने पकाई आसीछे। एठी जेतेबेले बेसी दुख होइथाए सेतेबेले बेसी मने पकाई थांती। एबे केते दुख, पूर्वे एते दुख नथिला। जेबे ठारु अंग्रेज आसिले सेही दिन ठारु एही राजा माने मध्य परस्पर मध्यरे लढ़ाई कले, अलगा अलगा होइगले। सत्य युगरे तो गोटे राज्य थिला। एबे सत्य युग ठारु कली युगर शेष पर्यंत इतिहास भूगोल को बुझुछे। सत्य युग त्रेता युगरे एक राज्य थिला। एपरि गोटे राज्य ध्यानी अन्य कौनसी धर्मरे होइ नथाए। क्रिश्चियन मानंकर मध्यरे देख भाग भाग होइ जाइछंती। सत्य युगरे तो समग्र विश्व जणक हातरे रहिथाए, ताहा केवल सत्य युग त्रेतयारे ही होइथाए। एही बेहदर इतिहास भूगोल एबे तुम बुद्धिरे अछि, आउ कोनोसी सत्संगरे इतिहास भूगोल कथा सुनी जाई न थाए। ସିଏ ତ ରାମାୟଣ ମହାଭାରତ ଆଦି ଶୁଣିଥାନ୍ତି। ଏଠାରେ ସେ କଥା ଶୁଣାଯାଉନାହିଁ। ଏବେ ବିଶ୍ୱର ଇତିହାସ ଭୂଗୋଳ ବିଷୟରେ ଜ୍ଞାନ ଦିଆଯାଉଛି। ତୁମର ବୁଦ୍ଧିରେ ଅଛି ଯେ ଉଚ୍ଚରୁ ଉଚ୍ଚ ଆମର ବାବା ଅଟନ୍ତି। ବାବାଙ୍କୁ ଅନ୍ତରରୁ ଧନ୍ୟବାଦ ଯିଏ ଆମକୁ ସମ୍ପୂର୍ଣ୍ଣ ଜ୍ଞାନ ଶୁଣାଇଲେ। ଗୋଟିଏ ହେଲା ଆତ୍ମାମାନଙ୍କର ବୃକ୍ଷ, ଅନ୍ୟଟି ହେଲା ମନୁଷ୍ୟମାନଙ୍କର ବୃକ୍ଷ। ମନୁଷ୍ୟମାନଙ୍କର ବୃକ୍ଷ ଉପରେ କିଏ ଅଛନ୍ତି? ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ବ୍ରହ୍ମାଙ୍କୁ ହିଁ କହିବେ। ଏହା ଜାଣିଥାନ୍ତି ଯେ ବ୍ରହ୍ମା ମୁଖ୍ୟ ଅଟନ୍ତି, କିନ୍ତୁ ତାଙ୍କର ଇତିହାସ ଭୂଗୋଳକୁ ଅର୍ଥାତ୍ ଜୀବନ କାହାଣୀକୁ କେହି ଜାଣିନାହାନ୍ତି। ଏବେ ତୁମ ବୁଦ୍ଧିରେ ଅଛି ଉଚ୍ଚରୁ ଉଚ୍ଚ ପିତା ପରମଧାମ ନିବାସୀ, ପୁଣି ସୂକ୍ଷ୍ମ ବତନର କଥା ମଧ୍ୟ ତୁମକୁ ଜଣାଅଛି। ମନୁଷ୍ୟ ହିଁ ଫରିସ୍ତା ହୋଇଥାନ୍ତି, ଏଣୁ ସୂକ୍ଷ୍ମ ବତନ ଦର୍ଶାଯାଇଛି। ତୁମେ ଆତ୍ମାମାନେ ହିଁ ଯାଇଥାଅ, ଶରୀର ତ ସୂକ୍ଷ୍ମ ବତନକୁ ଯିବ ନାହିଁ। ଆତ୍ମା ପରି ହୋଇ ଯାଇଥାଏ, କେଉଁ ମାଧ୍ୟମରେ ଅନୁଭବ କରାଯାଏ ତାକୁ କୁହାଯାଏ ତୃତୀୟ ନେତ୍ର, ଦିବ୍ୟ ଦୃଷ୍ଟି ଅଥବା ଧ୍ୟାନ। ତୁମେ ଧ୍ୟାନରେ ବ୍ରହ୍ମା, ବିଷ୍ଣୁ, ଶଙ୍କରକୁ ଦେଖିଥାଅ। ମନୁଷ୍ୟ ଦେଖିଥାନ୍ତି ଯେ ଶଙ୍କରଙ୍କର ଆଖି ଖୋଲିଲେ ବିନାଶ ହୋଇଥାଏ। ଏବେ ଏଥିରୁ କେହି ବୁଝିପାରିବେ ନାହିଁ। ଏବେ ତୁମେ ଜାଣିଛ ଯେ ବିନାଶ ତ ଡ୍ରାମା ଅନୁସାରେ ହିଁ ହେବ। ପରସ୍ପର ମଧ୍ୟରେ ଲଢ଼ାଇ କରି ବିନାଶ ହୋଇଯିବେ, ବାକି ଶଙ୍କର କ'ଣ କରିଥାନ୍ତି? ଡ୍ରାମା ଅନୁସାରେ ଇଏ ନାମ ରଖିଦେଇଛନ୍ତି। ତେଣୁ ବୁଝିବାକୁ ପଡ଼ିଥାଏ ଯେ ବ୍ରହ୍ମା, ବିଷ୍ଣୁ, ଶଙ୍କର ତିନି ଜଣ ଅଟନ୍ତି। ସ୍ଥାପନା ପାଇଁ ବ୍ରହ୍ମାଙ୍କୁ ରଖାଯାଇଛି, ପାଳନା ପାଇଁ ବିଷ୍ଣୁଙ୍କୁ। ବିନାଶ ପଡ଼ିଥାଏ ଯେ ବ୍ରହ୍ମା, ବିଷ୍ଣୁ, ଶଙ୍କର ତିନି ଜଣ ଅଟନ୍ତି। ସ୍ଥାପନା ପାଇଁ ବ୍ରହ୍ମାଙ୍କୁ ରଖାଯାଇଛି, ପାଳନା ପାଇଁ ବିଷ୍ଣୁଙ୍କୁ, ବିନାଶ ପାଇଁ ଶଙ୍କରକୁ ରଖି ଦିଆଯାଇଛି। ବାସ୍ତବରେ ଏହା ପୂର୍ବ ପ୍ରସ୍ତୁତ ଅନାଦି ଡ୍ରାମା ଅଟେ। ଶଙ୍କରଙ୍କର ପାର୍ଟ କିଛି ବି ନାହିଁ, ବ୍ରହ୍ମା ଏବଂ ବିଷ୍ଣୁଙ୍କର ପାର୍ଟ ତ ସାରା କଳ୍ପରେ ଅଛି। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି। ବ୍ରହ୍ମାଙ୍କର 84 ଜନ୍ମ ପୂର୍ଣ୍ଣ ହେଉଛି, ତ ବିଷ୍ଣୁଙ୍କର ମଧ୍ୟ ପୂର୍ଣ୍ଣ ହେଉଛି। ଶଙ୍କର ତ ଜନ୍ମ ମରଣ ଠାରୁ ଭିନ୍ନ ଅଟନ୍ତି ଏବଂ ଶିବ ଓ ଶଙ୍କରଙ୍କୁ ମିଶାଇ ଦେଇଛନ୍ତି। ବାସ୍ତବରେ ଶିବ ବାବାଙ୍କର ତ ବହୁତ ପାଠ ରହିଛି, ସେ ଆତ୍ମାମାନଙ୍କୁ ପାଠ ପଢ଼ାଇଥାନ୍ତି। ଭଗବାନଙ୍କୁ କୁହାଯାଉଛି ଜ୍ଞାନର ସାଗର, ଯଦି ସେ ପ୍ରେରଣାରେ କାର୍ଯ୍ୟ କରିଥାନ୍ତେ ତେବେ ସୃଷ୍ଟିଚକ୍ରର ଜ୍ଞାନ କିପରି ଦେଇଥାନ୍ତେ? ତେଣୁ ବାବା କହୁଛନ୍ତି ପିଲାମାନେ ପ୍ରେରଣାର ତ କୌଣସି କଥା ନାହିଁ, ବାବାଙ୍କୁ ତ ଆସିବାକୁ ପଡ଼ିଥାଏ। ବାବା କହୁଛନ୍ତି ପିଲାମାନେ ମୋ ପାଖରେ ସୃଷ୍ଟିଚକ୍ରର ଜ୍ଞାନ ରହିଛି, ମୋତେ ଏହି ପାଠ ମିଳିଛି, ତେଣୁ ମୋତେ ହିଁ ଜ୍ଞାନର ସାଗର ନଲେଜ୍ ଫୁଲ୍ କହିଥାନ୍ତି। ନଲେଜ୍ ଅର୍ଥାତ୍ ଜ୍ଞାନ କୁହାଯାଇଥାଏ, ତାହା ତ ଯେବେ ମିଳିବ ତେବେ ଜଣାପଡ଼ିବ। ଯଦି ଜ୍ଞାନ ମିଳିନାହିଁ ତେବେ ଅର୍ଥ କିପରି ଜଣାପଡ଼ିବ? ଆମେ ଆଗେ ତୁମେ ମଧ୍ୟ କହୁଥିଲ ଈଶ୍ୱର ପ୍ରେରଣା ଦେଇଥାନ୍ତି, ସେ ସବୁକିଛି ଜାଣିଛନ୍ତି। ଆମେ ଯେଉଁ ପାପ କରୁଛୁ ଈଶ୍ୱର ଦେଖୁଛନ୍ତି। ବାବା କହୁଛନ୍ତି ଏ ଧନ୍ଦା ମୁଁ କରିନଥାଏ, ଏମାନେ ତ ଯେପରି କର୍ମ କରିଥାନ୍ତି ତାହା ଦଣ୍ଡ ନିଜେ ହିଁ ଭୋଗିଥାନ୍ତି। ମୁଁ କାହାକୁ ଦଣ୍ଡ ଦେଇନଥାଏ, ନା କୌଣସି ପ୍ରେରଣା ଦ୍ୱାରା ଦଣ୍ଡ ଦେବି। ଯଦି ମୁଁ ପ୍ରେରଣା ଦ୍ୱାରା କରିବି ତେବେ ତାର ଅର୍ଥ ମୁଁ ହିଁ ଦଣ୍ଡ ଦେଉଛି। କାହାକୁ ଯଦି ମାରିବା ପାଇଁ କହିବ ତେବେ ଏହା ମଧ୍ୟ ଦୋଷ ଅଟେ, କହିଲା ବାଲାର ମଧ୍ୟ ଦୋଷ ହେବ। ଯଦି ଶଙ୍କର ପ୍ରେରଣା ଦେବେ ତେବେ ସେ ମଧ୍ୟ ଦୋଷୀ ହେବେ। ବାବା କହୁଛନ୍ତି ମୁଁ ତ ତୁମ ପିଲାମାନଙ୍କୁ ସୁଖ ଦେଉଛି, ତୁମେ ମୋର ମହିମା କରିଥାଅ, ବାବା ଆସି ଦୁଃଖ ହରଣ କର। ମୁଁ କ'ଣ ସୁଖ ଦେଉଛି? ତୁମେ ପିଲାମାନେ ବାବାଙ୍କ ସମ୍ମୁଖରେ ବସିଛ, ତେଣୁ କେତେ ଖୁସି ହେବା ଦରକାର। ଏଠାରେ ପ୍ରତ୍ୟକ୍ଷତାର ଆଭାସ ଆସିଥାଏ, ବାବା ଆମକୁ ପଢ଼ାଉଛନ୍ତି। ଏହାକୁ ମେଳା କୁହାଯାଉଛି। ସେବା ସ୍ଥାନକୁ ତୁମେ ଯାଉଛ, ସେଠାରେ କୌଣସି ଆତ୍ମା ପରମାତ୍ମାଙ୍କର ମିଳନ ହେଉଛି ବୋଲି କହିପାରିବ ନାହିଁ। ଆତ୍ମା ପରମାତ୍ମାଙ୍କର ମେଳା ଏଠାରେ ଅର୍ଥାତ୍ ମଧୁବନରେ ଲାଗିଥାଏ, ଏହା ମଧ୍ୟ ତୁମେ ଜାଣିଛ ଯେ ଏବେ ମେଳା ଲାଗିଛି। ବାବା ପିଲାମାନଙ୍କ ଗ୍ରହଣରେ ଆସିଛନ୍ତି, ଆତ୍ମାମାନେ ସବୁ ଏଠାରେ ଅଛନ୍ତି। ଆତ୍ମା ହିଁ ମନେ ପକାଉଛି ଯେ ବାବା ଆସିଛନ୍ତି, ଏହା ସବୁଠାରୁ ଶ୍ରେଷ୍ଠ ମେଳା ଅଟେ। ବାବା ଆସି ସବୁ ଆତ୍ମାମାନଙ୍କୁ ରାବଣ ରାଜ୍ୟରୁ ମୁକ୍ତ କରୁଛନ୍ତି। ଏହି ମିଳନ ମେଳା କେତେ ସୁଖଦାୟୀ, ଯାହାଦ୍ୱାରା ମନୁଷ୍ୟ ପାରସ ବୁଦ୍ଧି ହୋଇଥାନ୍ତି। ସେ ମେଳାମାନଙ୍କରେ ତ ମନୁଷ୍ୟ ମଇଳା ହୋଇ ଯାଇଥାନ୍ତି, ପଇସା ବରବାଦ କରିଥାନ୍ତି, କିନ୍ତୁ କିଛି ମିଳିନଥାଏ। ତାକୁ ମାୟାବୀ ଆସୁରୀ ମେଳା କୁହାଯିବ। ଏହା ହେଉଛି ଈଶ୍ୱରୀୟ ମେଳା। ରାତି ଦିନର ପାର୍ଥକ୍ୟ ରହିଛି। ତୁମେ ମଧ୍ୟ ଆସୁରୀ ମେଳାରେ ଥିଲ, ବର୍ତ୍ତମାନ ଅଛ ଈଶ୍ୱରୀୟ ମେଳାରେ। ତୁମେ ହିଁ ଜାଣୁଛ ବାବା ଆସିଛନ୍ତି। ଯଦି ସମସ୍ତେ ଜାଣିଯିବେ ତେବେ ଜଣାନାହିଁ କେତେ ଭିଡ଼ ଲାଗିଯିବ। ଏତେ ଘର ରହିବା ପାଇଁ କେଉଁଠୁ ଆଣିବି? ଶେଷ ସମୟରେ ଗାୟନ କରିଥାନ୍ତି ନା, ହେ ପ୍ରଭୁ ତୁମର ଲୀଳା। କେଉଁ ଲୀଳା? ସୃଷ୍ଟି ପରିବର୍ତ୍ତନର ଲୀଳା। ଏହା ସବୁଠାରୁ ବଡ଼ ଲୀଳା ଅଟେ। ପୁରୁଣା ଦୁନିଆ ଶେଷ ହେବା ପୂର୍ବରୁ ନୂଆ ଦୁନିଆର ସ୍ଥାପନା ହୋଇଥାଏ। ଏଣୁ ସବୁବେଳେ ଯାହାକୁ ବି ବୁଝାଅ, ପ୍ରଥମେ ସ୍ଥାପନା, ବିନାଶ, ପୁଣି ପାଳନା, ଏହି କ୍ରମରେ କହିବାକୁ ହେବ। ଯେବେ ସ୍ଥାପନା ଶେଷ ହୋଇଯିବ ତେବେ ପୁଣି ବିନାଶ ଆରମ୍ଭ ହୋଇଯିବ, ପୁଣି ପାଳନା ହେବ। ତେଣୁ ତୁମ ପିଲାମାନଙ୍କୁ ଏହି ଖୁସି ରହୁଛି ଯେ ଆମେ ସ୍ୱଦର୍ଶନ ଚକ୍ରଧାରୀ ବ୍ରାହ୍ମଣ ଅଟୁ, ପୁଣି ଆମେ ଚକ୍ରବର୍ତ୍ତୀ ରାଜା ହେଉଛ। ଏହା କାହାକୁ ଜଣା ନାହିଁ। ଏହି ଦେବତାମାନଙ୍କର ରାଜ୍ୟ କେଉଁଆଡ଼େ ଗଲା? ଚିହ୍ନ ବର୍ଣ୍ଣ ହଜିଗଲାଣି। ଦେବତା ବଦଳରେ ନିଜକୁ ହିନ୍ଦୁ କହିଦେଉଛନ୍ତି। ଯେଉଁମାନେ ହିନ୍ଦୁସ୍ଥାନରେ ରହୁଛନ୍ତି ସେମାନେ ହିନ୍ଦୁ କହୁଛନ୍ତି। ଲକ୍ଷ୍ମୀ ନାରାୟଣଙ୍କୁ ତ ଏପରି କେବେ କହିବେ ନାହିଁ, ତାଙ୍କୁ ତ ଦେବତା କୁହାଯାଏ। ଏବେ ଏହି ମେଳାରୁ କୋଉ ଡ୍ରାମା ଅନୁସାରେ ତୁମେ ଆସିଛ, ଏହା ଡ୍ରାମାରେ ନିର୍ଦ୍ଧାରିତ ରହିଛି। ଧୀରେ ଧୀରେ ତୁମର ସଂଖ୍ୟା ବଢି ଚାଲିବ। ତୁମର ଯାହା କିଛି ପାର୍ଟ ଚାଲୁଛି ପୁଣି କଳ୍ପରେ ଚାଲିବ। ଏହି ଚକ୍ରର ପୁନରାବୃତ୍ତି ହୋଇଥାଏ। ପୂର୍ଣ୍ଣ ରାବଣ ରାଜ୍ୟରେ ଆସୁରୀ ପାଳନା ହେବ। ତୁମେ ଏବେ ଈଶ୍ୱରୀୟ ସନ୍ତାନ ଅଟ, ପୁଣି ଦୈବୀ ସନ୍ତାନ ହେବ, ପୁଣି କ୍ଷତ୍ରିୟ ହେବ। ତୁମେ ଯେଉଁ ଅପବିତ୍ର ପ୍ରବୃତ୍ତି ମାର୍ଗୀ ହୋଇଯାଇଥିଲ, ଏବେ ପୁଣି ପବିତ୍ର ପ୍ରବୃତ୍ତି ମାର୍ଗ ହେଉଛ। ଏହି ଦୈବୀ ଗୁଣଧାରୀମାନେ ମଧ୍ୟ ମନୁଷ୍ୟ ଅଟନ୍ତି। ବାକି ସେମାନଙ୍କୁ ଏତେ ଭୁଜା ଆଦି ଦେଇଛନ୍ତି ବିଷ୍ଣୁ କିଏ, ଏହା କେହି ମଧ୍ୟ କହିପାରିବେ ନାହିଁ। ମହାଲକ୍ଷ୍ମୀଙ୍କର ମଧ୍ୟ ପୂଜା କରନ୍ତି, ଜଗଦମ୍ବାଙ୍କ ଠାରୁ ଧନ ମାଗି ନଥାନ୍ତି। ଯଦି ଧନ ବେଶୀ ମିଳିଗଲା କହିବେ, ଲକ୍ଷ୍ମୀଙ୍କର ପୂଜା କରିଥିଲୁ ତେଣୁ ସେ ଭଣ୍ଡାର ଭରିଦେଲେ। ଏଠି ତ ତୁମେ ଜଗଦମ୍ବାଙ୍କ ଠାରୁ ସବୁକିଛି ପାଉଛ। ପରମପିତା ପରମାତ୍ମା ଶିବଙ୍କ ଦ୍ୱାରା ଦାତା ତ ସେ ହିଁ ଅଟନ୍ତି। ତୁମେ ପିଲାମାନେ ବାପ ଦାଦାଙ୍କ ଠାରୁ ମଧ୍ୟ ଭାଗ୍ୟବାନ ଅଟ। ଦେଖ ଜଗଦମ୍ବାଙ୍କର କେତେ ମେଳା ଲାଗୁଛି, ବ୍ରହ୍ମାଙ୍କର ଏତେ ନୁହେଁ। ବ୍ରହ୍ମାଙ୍କୁ ତ ଗୋଟିଏ ଜାଗାରେ ବସାଇ ଦେଇଛନ୍ତି। ଅଜମେରରେ ବଡ଼ ମନ୍ଦିର ରହିଛି, ଦେବୀମାନଙ୍କର ମନ୍ଦିର ବହୁତ ରହିଛି। କାହିଁକି ନା ଏହି ସମୟରେ ତୁମର ବହୁତ ମହିମା ରହିଛି। ତୁମେ ଭାରତର ସେବା କରୁଛ, ପୂଜା ମଧ୍ୟ ତୁମର ବେଶୀ ହେଉଛି। ତୁମେ ଭାଗ୍ୟବାନ ଅଟ। ଜଗଦମ୍ବାଙ୍କ ପାଇଁ ଏପରି କେବେ କହିବେ ନାହିଁ କି ସେ ସର୍ବବ୍ୟାପୀ ଅଟନ୍ତି। ତୁମର ମହିମା ହୋଇଚାଲିଛେ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ସର୍ବବ୍ୟାପୀ କୁହନ୍ତି ନାହିଁ, ମୋତେ ହିଁ ଦେଇଥାନ୍ତି। କୋଣ କୋଣରେ ଅଛନ୍ତି, କେତେ ଗ୍ଲାନି କରିଛନ୍ତି। ତୁମର ମୁଁ କେତେ ମହିମା ବୃଦ୍ଧି କରାଉଛି। ଭାରତ ମାତାଙ୍କର ଜୟ କହିଥାନ୍ତି ନା, ଭାରତ ମାତା ତ ତୁମେମାନେ ଅଟ ନା। ଧରଣୀ ମା ନୁହେଁ, ଧରଣୀ ଆଦି ସବୁ ତମ ପ୍ରଧାନ ହୋଇଯାଇଛନ୍ତି। ସତ୍ୟ ଯୁଗରେ ସତ ପ୍ରଧାନ ହୋଇଥାଏ, ସେଥିପାଇଁ କହିଥାନ୍ତି ଦେବତାମାନଙ୍କର ପାଦ ପତିତ ଦୁନିଆରେ ପଡ଼ିନଥାଏ। ଯେବେ ସତ ପ୍ରଧାନ ଧରଣୀ ହୋଇଥାଏ ତେବେ ଆସିଥାନ୍ତି। ଏବେ ତୁମକୁ ସତ ପ୍ରଧାନ ହେବାକୁ ପଡ଼ିବ। ଶ୍ରୀମତ ଆଧାରରେ ପରିଚାଳିତ ହୋଇ ବାବାଙ୍କୁ ମନେ ପକାଇଲେ ଉଚ୍ଚ ପଦ ପାଇବ, ଏହି ଚିନ୍ତନ କରିବାକୁ ହେବ। ବାବାଙ୍କର ସ୍ମୃତି ଦ୍ୱାରା ବିକର୍ମ ବିନାଶ ହେବ। ଶ୍ରୀମତ ମିଳି ଚାଲିଛି। ସତ୍ୟ ଯୁଗରେ ତ ତୁମର ଆତ୍ମା ପବିତ୍ର ଶୁଦ୍ଧ ସୁନା ସମାନ ହୋଇଯାଇଥାଏ, ତେବେ ଶରୀର ମଧ୍ୟ ପବିତ୍ର ସୁନା ଭଳି ମିଳିଥାଏ। ପୁଣି ସୁନାରେ ଖାଦ ପଡ଼ିଗଲେ ଗହଣା ମଧ୍ୟ ସେହିପରି ହୋଇଥାଏ। ଆତ୍ମା ମିଥ୍ୟା ତ ଶରୀର ମଧ୍ୟ ମିଥ୍ୟା ଅଟେ। ଖାଦ ପଡ଼ିବା ଦ୍ୱାରା ସୁନାର ମୂଲ୍ୟ ମଧ୍ୟ କମ୍ ହୋଇଯାଇଥାଏ। ତୁମର ମୂଲ୍ୟ ଏବେ କିଛି ବି ନୁହେଁ। ପୂର୍ବେ ତୁମେ ବିଶ୍ୱର ମାଲିକ 24 କ୍ୟାରେଟ୍ର ଥିଲ, ବର୍ତ୍ତମାନ 9 କ୍ୟାରେଟ୍ କହିବା। ଏହି ବାବା ପିଲାମାନଙ୍କ ସହିତ ରୁରିହାନ ବାର୍ତ୍ତାଳାପ କରୁଛନ୍ତି, ପିଲାମାନଙ୍କୁ ଉତ୍ସାହିତ କରାଉଛନ୍ତି, ଯାହା ତୁମେ ଶୁଣି ଶୁଣି ପରିବର୍ତ୍ତନ ହୋଇଯାଉଛ, ମନୁଷ୍ୟରୁ ଦେବତା ହୋଇଯାଉଛ। ସେଠି ହୀରା ଲୀଳାର ମହଲ ହେବ, ସ୍ୱର୍ଗରେ ପୁଣି କ'ଣ ନ ରହିବ? ସେଠିକାର ସୁବିରସ ଆଦି ତୁମେ ପାନ କରି ଆସିଥାଅ, ସେଠିକାର ଫଳ ମଧ୍ୟ ବହୁତ ବଡ଼ ବଡ଼ ହୋଇଥାଏ। ଏଠି ତ ସେଭଳି ଫଳ ମିଳିପାରିବ ନାହିଁ, ସୂକ୍ଷ୍ମ ବତନରେ ତ କିଛି ନଥାଏ। ଏବେ ତୁମେ ସତକୁ ସତ ସତ୍ୟ ଯୁଗକୁ ଯାଉଛ। ଏହା ହେଉଛି ଆତ୍ମା ଏବଂ ପରମାତ୍ମାଙ୍କର ମେଳା। ଏହାଦ୍ୱାରା ତୁମେ ଉଜ୍ଜଳ ହେଉଛ। ତୁମେ ପିଲାମାନେ ଯେତେବେଳେ ଏଠାକୁ ମଧୁବନ ଆସୁଛ, ସେତେବେଳେ ମୁକ୍ତ ଅଟ। ଘରଦ୍ୱାର ଧନ୍ଦା ଆଦିର କୌଣସି ଚିନ୍ତା ନଥାଏ। ତେଣୁ ଏଠି ତୁମକୁ ଯୋଗର ଯାତ୍ରାରେ ରହିବା ପାଇଁ ମୌକା ମିଳୁଛି। ସେଠି ତ ଘରଦ୍ୱାର ଆଦି ମନେ ପଡ଼ୁଥିବ, ଏଠି ତ କିଛି ନାହିଁ। ରାତି 2 ବେଳେ ଉଠି କରି ଏଠାରେ ବସିଯାଅ। ସେବା କେନ୍ଦ୍ରକୁ ତ ରାତିରେ ତୁମେ ଯାଇପାରିବ ନାହିଁ, ଏଠି ତ ସହଜ ଅଟେ। ଶିବ ବାବାଙ୍କର ସ୍ମୃତିରେ ଆସି ବସ, ଆଉ କେହି ମନେ ନ ପଡ଼ନ୍ତୁ। ଏଠି ତୁମକୁ ସହଯୋଗ ମଧ୍ୟ ମିଳିଥାଏ। ଜଲ୍ଦି ଶୋଇଯାଅ, ପୁଣି ଜଲ୍ଦି ଉଠିଯାଅ। 3-5 ପର୍ଯ୍ୟନ୍ତ ଆସି ବସ, ବାବା ମଧ୍ୟ ଆସିଯିବେ, ପିଲାମାନେ ସୁଖୀ ହେବେ। ବାବା ହେଲେ ଯୋଗ ଶିକ୍ଷାଦାତା ଶିକ୍ଷକ, ଇଏ ବ୍ରହ୍ମା ମଧ୍ୟ ଛାତ୍ର ଅଟନ୍ତି। ଉଭୟ ବାବା ଏବଂ ଦାଦା ଆସିଯିବେ। ତୁମକୁ ଏଠାରେ ଯୋଗ କରିବା ଏବଂ ନିଜ ସ୍ଥାନରେ ଯୋଗ କରିବାର ଫରକ ମଧ୍ୟ ଜଣାପଡ଼ିବ। ଏଠି କିଛି ବି ମନେ ପଡ଼ିନଥାଏ, ଏଥିରେ ବହୁତ ଫାଇଦା ଅଛି। ବାବା ଉପଦେଶ ଦେଇଥାନ୍ତି ଯେ ଏଠାରେ ବହୁତ ଭଲ ଯୋଗ ହୋଇପାରିବ। ଏବେ ଦେଖିବା ପିଲାମାନେ ଉଠିପାରୁଛନ୍ତି କି ନାହିଁ। କେତେକଙ୍କର ସକାଳେ ଉଠିବାର ଅଭ୍ୟାସ ଅଛି। ତୁମର ସନ୍ନ୍ୟାସ ହେଉଛି 5 ବିକାରର ଏବଂ ବୈରାଗ୍ୟ ସମଗ୍ର ପୁରୁଣା ଦୁନିଆରୁ। ଆଚ୍ଛା, ମିଠା ମିଠା ଶିକିଲ ଦେହ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ବର୍ତ୍ତମାନ ସୃଷ୍ଟି ପରିବର୍ତ୍ତନର ଲୀଳା ଚାଲିଛି, ସେଥିପାଇଁ ନିଜକୁ ପରିବର୍ତ୍ତନ କରିବାକୁ ହେବ, କ୍ଷୀରଖଣ୍ଡ ହୋଇ ରହିବାକୁ ହେବ। 2 ପଏଣ୍ଟ, ସକାଳୁ ସକାଳୁ ଉଠି ଏକମାତ୍ର ବାବାଙ୍କର ସ୍ମୃତିରେ ବସିବାକୁ ହେବ। ସେହି ସମୟରେ ଅନ୍ୟ କେହି ବି ମନେ ପଡ଼ିବା ଉଚିତ ନୁହେଁ। ପୁରୁଣା ଦୁନିଆରୁ ବେହଦର ବୈରାଗୀ ହୋଇ 5 ବିକାରଠାରୁ ସନ୍ନ୍ୟାସ କରିବାକୁ ହେବ। ବରଦାନ ବେହଦର ସ୍ଥିତିରେ ସ୍ଥିତ ରହି ସେବାର ଆକର୍ଷଣଠାରୁ ନିଆରା ଏବଂ ପ୍ୟାରା ବିଶ୍ୱ କଲ୍ୟାଣକାରୀ ଭବ। ବିସ୍ତାର ବିଶ୍ୱ ସେବାଧାରୀ ଅର୍ଥାତ୍ ବେହଦର ସ୍ଥିତିରେ ସ୍ଥିତ ରହୁଥିବା ଆତ୍ମା ଏହିଭଳି ସେବାଧାରୀ ସେବା କରୁଥିଲେ ମଧ୍ୟ ସବୁଥିରୁ ନିଆରା ଏବଂ ସର୍ବଦା ବାବାଙ୍କର ପ୍ୟାରା ଅର୍ଥାତ୍ ପ୍ରିୟ ହୋଇ ରହିଥାନ୍ତି, ସେବାର ଆକର୍ଷଣରେ ଆସନ୍ତି ନାହିଁ। କାହିଁକି ନା ସେବାର ଆକର୍ଷଣ ମଧ୍ୟ ସୁନାର ଜଞ୍ଜିର ଅଟେ। ଏହି ବନ୍ଧନ ମଧ୍ୟ ବେହଦରୁ ହଦକୁ ଅର୍ଥାତ୍ ବିଶ୍ୱସେବାରୁ ସୀମିତ ସେବାକୁ ନେଇ ଆସିଥାଏ। ସେଥିପାଇଁ ଦେହର ସ୍ମୃତିଠାରୁ ଈଶ୍ୱରୀୟ ସମ୍ବନ୍ଧଠାରୁ ସେବାର ସାଧନଗୁଡ଼ିକର ଆକର୍ଷଣଠାରୁ ନିଆରା ଏବଂ ବାବାଙ୍କର ପ୍ୟାରା ହୁଅ, ତାହାହେଲେ ବିଶ୍ୱ ସେବାଧାରୀର ବରଦାନ ପ୍ରାପ୍ତ ହୋଇଯିବ ଏବଂ ସର୍ବଦା ସଫଳତା ମିଳିବାକୁ ଲାଗିବ। ସ୍ଲୋଗାନ, ଯଦି ବ୍ୟର୍ଥ ସଂକଳ୍ପଗୁଡ଼ିକୁ ଗୋଟିଏ ସେକେଣ୍ଡ ଭିତରେ ବନ୍ଦ କରିବାର ଅଭ୍ୟାସ କରିବ, ତେବେ ଶକ୍ତିଶାଳୀ ହୋଇଯିବ। ଅବ୍ୟକ୍ତ ଇସାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ତୁମ ସମସ୍ତଙ୍କର ପ୍ରଥମ ପ୍ରବୃତ୍ତି ହେଲା ନିଜର ଦେହର ପ୍ରବୃତ୍ତି ଅର୍ଥାତ୍ ପାଳନା କରିବା। ତାପରେ ହେଲା ଦେହର ସମ୍ବନ୍ଧର ପ୍ରବୃତ୍ତି। ତେଣୁ ପ୍ରଥମ ପ୍ରବୃତ୍ତି ହେଲା ଦେହର ପ୍ରତ୍ୟେକ କର୍ମେନ୍ଦ୍ରିୟ ଗୁଡ଼ିକୁ ପବିତ୍ର କରିବା। ଯେତେଦିନ ପର୍ଯ୍ୟନ୍ତ ଦେହର ପ୍ରବୃତ୍ତିକୁ ପବିତ୍ର କରିନାହୁଁ ସେତେଦିନ ପର୍ଯ୍ୟନ୍ତ ଦେହର ସମ୍ବନ୍ଧ ଗୁଡ଼ିକର ପ୍ରବୃତ୍ତି ଚାହେଁ ହଦର ଚାହେଁ ଲୌକିକ ହେଉ ବା ବେହଦର ଅର୍ଥାତ୍ ସେବା ଅର୍ଥ ହେଉ ତାକୁ ମଧ୍ୟ ପବିତ୍ର କରିପାରିବ ନାହିଁ। ତେଣୁ ପ୍ରଥମେ ନିଜେ ନିଜକୁ ପଚାର ଯେ ନିଜର ଶରୀର ରୂପୀ ଘରକୁ ଅର୍ଥାତ୍ ସଂକଳ୍ପକୁ ବୁଦ୍ଧିକୁ ନୟନକୁ ଏବଂ ମୁଖକୁ ଆତ୍ମ ଅଭିମାନୀ ଅର୍ଥାତ୍ ପବିତ୍ର କରିଛି ତ। ଏହିଭଳି ପବିତ୍ର ଆତ୍ମାମାନେ ହିଁ ମହାନ ଅଟନ୍ତି। ଓମ୍ ଶାନ୍ତି।